ବୁଲା କୁକୁର। ସମୁଦ୍ର କୂଳରେ ପାଦ ଦେଇଛି କି ନାହିଁ ନଜର ପଡ଼ିଲା ବୁଲା କୁକୁରଟା ଉପରେ। ସାଧାରଣ ମାଟିଆ ରଙ୍ଗର କୁକୁରଟା, ରାସ୍ତାଘାଟରେ ବୁଲୁଥିବା ଆଉ ଶହେଟା ବୁଲା କୁକୁରଙ୍କ ପରି ଦେଖିବା ମାତ୍ରେ ବିରକ୍ତ ଲାଗିଲା। ମୁଁ ବାହାରିଛି ବେଳାଭୂମି ଉପରେ ମୋର ଏକଚାଟିଆ ଅଧିକାର ଜମେଇକି ଟିକିଏ ଆଧ୍ୟାତ୍ମିକ ଆନନ୍ଦ ପାଇବା ପାଇଁ, ଅଥଚ ମୋର ଏ ଗୋପନୀୟ ପ୍ରୋଗ୍ରାମକୁ ଏକବାର ପଣ୍ଡ କରିବାକୁ ବୁଲା କୁକୁରଟା ଧସେଇକି ପଶିଲାଣି। ଧ୍ୟାତ୍, ମୁଁ ସେତେବେଳକୁ ଗେଷ୍ଟ ହାଉସ୍ ଆଉ ଲୋକମାନଙ୍କ ଭିଡ଼ଠାରୁ ବେଶ କିଛି ଦୂର ଚାଲିଆସିଲିଣି, ଖାସ୍ ଗୋଟିଏ ନିର୍ଜନ ସ୍ଥାନ ପାଇବା ପାଇଁ। ସେଠି ନିରୋଳାରେ ବସି ଗୁରୁଦେବ ଶିଖାଇଥିବା ଧ୍ୟାନ ଟିକେ ଅଭ୍ୟାସ କରି ମୋର ଚିତ୍ତକୁ କ୍ରମାଗତ ଭାବରେ ହଇରାଣ ହରକତ କରୁଥିବା ବୃତ୍ତିରାଜିକୁ କିଛିଟା ନିରୋଧ କରିବାକୁ ଚେଷ୍ଟା କରିବି। କ'ଣ ବା ଆଉ କରିଥାନ୍ତି, ସହରରେ ତ ଧ୍ୟାନ ଦୂରରେ ଥାଉ, ଚୁପଚାପ ମିନିଟିଏ ମିଳୁନି, ଆଉ ଘରେ ଟିଭି ସିରିଏଲ୍ର ତାଳେ ତାଳେ ଘରଡ଼ିଙ୍କର ଅହରହ ବକ୍ ବକ୍, କୁନିପୁଅର କେ କେ କାନ୍ଦ, ଅଫିସ୍ କଥା ନ କହିଲେ ଭଲ। ଜଣେ ସାମ୍ବାଦିକକୁ କେତେ ଯେ ମାନସିକ ଷ୍ଟ୍ରେସ୍ ଦେଇ ଗତି କରିବାକୁ ପଡ଼େ ତାହା ମୋଠାରୁ କେହି ବେଶୀ ଜାଣିନଥିବେ। ଦୁର୍ନୀତି, ଦୁଷ୍କର୍ମ, ନହେଲେ ଦୁରାଚାର, ତା ନହେଲେ ଖୁନ୍, ରେପ୍, ନହେଲେ ଡକାୟତି, ଏଇ ତ ମୋର ସମଗ୍ର କାମର ପରିଧି। ଦୁସମ୍ବାଦ ଲେଖି ଲେଖି ମୁଁ ସତରେ ହାଲିଆ ହୋଇ ପଡ଼ିଲିଣି। ସତ ଚେଷ୍ଟା ସତ୍ତ୍ୱେ ସିନିୟର ଏଡିଟର ମହାଶୟ ମୋତେ ସମ୍ବାଦପତ୍ରରେ ଅନ୍ୟାନ୍ୟ ସକାରାତ୍ମକ ବିଷୟରେ ମନୋନିବେଶ କରିବାର ସୁଯୋଗ ଦେଇନାହାନ୍ତି। ତେବେ 2 ବର୍ଷରେ ମୁଁ ପ୍ରଥମ ଥର ଛୁଟି ମାଗିଲା ବେଳକୁ ତାଙ୍କ କଣ୍ଠରେ କେମିତି ସରସ୍ୱତୀ ବିଜେ ହେଲେ ମୁଁ ନିଜେ ଆଶ୍ଚର୍ଯ୍ୟ। ମିଳିଗଲା 7 ଦିନ ପାଇଁ ବ୍ରେକ୍। ବହୁ ଆଗରୁ ସ୍ଥିର କରିଥିଲି ଏହି ଅପେକ୍ଷାକୃତ କମ୍ ପ୍ରସିଦ୍ଧ ବେଳାଭୂମିକୁ ଆସିବି ବୋଲି। ଖୁସି ମନରେ ଖରଣୀକୁ ସମ୍ବାଦଟା ଜଣାଇଲି। ଭାବିଥିଲି ସିଏ ସ୍ୱାମୀର ଆଧ୍ୟାତ୍ମିକୋନ୍ମୁଖୀ ଯାତ୍ରା ବିଷୟରେ ଜାଣି ଗଦ୍ଗଦ୍ ହୋଇଯିବେ, କିନ୍ତୁ ସେ କାଳ ବିଳମ୍ବ ନ କରି ନିଜର ଓ ପୁଅର ଲୁଗାପଟା ସଜାଡ଼ିବାରେ ଲାଗିପଡ଼ିଲେ। ଆଚ୍ଛା ମୁସ୍କିଲ, ସ୍ତ୍ରୀ ପିଲାଙ୍କୁ ସାଙ୍ଗ କରି କ'ଣ ଧ୍ୟାନ କରାଯାଇପାରେ? ଯୋଗାଭ୍ୟାସ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ନୁହେଁ କି? ସେଠି ପରିବାରର ସ୍ଥାନ କାହିଁ? ହେଲେ ସ୍ତ୍ରୀମାନଙ୍କର ବି କୁଆଡ଼େ ବ୍ରେକ୍ ଦରକାର ଜୀବନର। କ'ଣ 2-4ଟା ଘର କାମ ସାରିଦେଇ ଯିଏ ଘଣ୍ଟା ଘଣ୍ଟା ଟିଭି ସାମ୍ନାରେ କଟାଏ ତାର ପୁଣି ଛୁଟି କ'ଣ ଦରକାର? ହାଇରେ କପାଳ, ମୋ ଆଖିରେ ତାଙ୍କର ସମଗ୍ର ଜୀବନଟା ହିଁ ଗୋଟାଏ ମସ୍ତ ବଡ଼ ବ୍ରେକ୍। ହେଲେ ଭଦ୍ରମହିଳା ଏକଥାକୁ ବୁଝିବାକୁ ସମ୍ପୂର୍ଣ୍ଣ ନାରାଜ। ଚାଲିଲା ଯୁକ୍ତିତର୍କ ଓ କଥା କଟାକଟି, ଶେଷରେ କାନ୍ଦ ବୋବାଳି ପର୍ଯ୍ୟନ୍ତ କଥା ଗଲା। ମୁଁ କିନ୍ତୁ ନ ଛୋଡ଼ ବନ୍ଧା। ମୁଁ ସକାଳୁ ଉଠି ଘରୁ ବାହାରିଲା ବେଳେ ବି ସେ ଜାଣିଶୁଣି ଶୋଇ ରହିଲେ ବିଛଣାରେ, ଜଳଖିଆ ବି ଯାଚିଲେନି। ହଁ, ଏଇ ସମୁଦ୍ରକୂଳକୁ ଦିନେ ଆସିବି ବୋଲି କେତେଦିନରୁ ଅପେକ୍ଷା କରିଥିଲି। ତାର ମାଇଲ ମାଇଲ ସୁନା ପରି ଚକ୍ ଚକ୍ କରୁଥିବା ସରୁ ବାଲିର ନରମ ଗାଲିଚା, ନୀଳ ଆକାଶ ତଳେ ଅହରହ ନୃତ୍ୟରତ ଢେଉ, ପାଦକୁ ଛୁଇଁ ପୁଣି ଫେରିଯାଉଥିବା ଲୁଣିଆ ପାଣି, ଗୋଟେପଟେ ସମୁଦ୍ର ଉପରେ ସଦାବେଳେ ନଜର ରଖିଥିବା ଘଞ୍ଚ ଝାଉଁ ଜଙ୍ଗଲ, ଆଉ ମୁଁ, ଏତିକି ମାତ୍ର ତ ଦରକାର। ହେଲେ ଏଠି ଗୋଟାଏ ବୁଲା କୁକୁରର ସ୍ଥାନ କାହିଁ? ହାସ୍ ହାସ୍ କରି ତଡ଼ିଲି ତାକୁ, କିନ୍ତୁ କିଛି ପ୍ରଭାବ ପଡ଼ିଲାଣି ତା ଉପରେ। ମୁଁ ଆଉ ମୋ ପଛରେ ଧୀର ମନ୍ଥର ଗତିରେ ବୁଲା କୁକୁରଟା, ସତ ଯେମିତି ଅଚାନକ ସିଏ ମୋତେ ତାର ମାଲିକ ରୂପରେ ବରଣ କରିସାରି ଆଜ୍ଞା ପାଇବା ଉଦ୍ଦେଶ୍ୟରେ ଅନୁସରଣ କରୁଛି। ଅବଶ୍ୟ ଏକଥା ସତ ଯେ ସିଏ ମୋର ଧ୍ୟାନକୁ ଡିଷ୍ଟର୍ବ କରିବାର ସମ୍ଭାବନା ନାହିଁ, ତଥାପି ଆଉ ଗୋଟିଏ ଜୀବିତ ସତ୍ତା କାହିଁକି ଉପସ୍ଥିତ ରହିବ ସେ ସମୟରେ? କ'ଣ ଚାହୁଁଛି ସେ ମୋଠାରୁ? ପାଣି ବୋତଲ ଛଡ଼ା କିଛି ତ ନାହିଁ ମୋ ପାଖରେ। ଗେଷ୍ଟ ହାଉସ୍ ପାଖରେ ସିଏ ରହିଯାଇଥିଲେ ଲୋକମାନଙ୍କର ବେଶ କିଛି ଅଇଁଠା ନିଶ୍ଚୟ ପଡ଼ିଥାନ୍ତା ତା ଭାଗ୍ୟରେ। ମୋ ପରି ଶୂନ୍ୟହସ୍ତ ଲୋକଟା ପାଖରୁ କ'ଣ ମିଳିବ ତାକୁ? ହଠାତ୍ ମନେ ପଡ଼ିଲା ଯେ ମୁଁ ମୋ ଜୀବନସାରା ବୁଲା କୁକୁରଙ୍କୁ ସାଙ୍ଗ କରିଛି, ତାଙ୍କୁ ଆଉଁସିଛି, ଗେଲ କରିଛି, ଖାଇବାକୁ ଦେଇଛି। ଓହୋ, କଥାଟା ତାହେଲେ ଏଇଠି ମୋ ଦେହରେ ଘସିଲେସି ହୋଇଥିବା ତାପରେ ଅସଂଖ୍ୟ ବୁଲା କୁକୁରମାନଙ୍କର ଗନ୍ଧକୁ ସେ ବାରିପାରିଛି, ତେଣୁ ମୋତେ ବି ତାର ଜଣେ ବନ୍ଧୁ ଭାବିଛି। ଦୂର ମୂର୍ଖ, ମୋର ବୁଲା କୁକୁର ପ୍ରେମକୁ ପାଗଳାମୀ ବୋଲି ଅନେକ ଅବଶ୍ୟ କହନ୍ତି, କିନ୍ତୁ ମୁଁ ସବୁବେଳେ ବୁଲା କୁକୁରମାନଙ୍କୁ ହ୍ୟାଭନଟ୍ସଙ୍କ ସହ ତୁଳନା କରେ। ମୋ ପାଇଁ ସେମାନେ ସମାଜର ଦୁର୍ବଳ, ଦଳିତ, ନିଷ୍ପେଷିତ, ଅସହାୟ ଓ ଭୟାଳୁ ବର୍ଗର ପ୍ରତୀକ, ଯେଉଁମାନଙ୍କୁ ଚେନ୍ନାଇ ବି ଭୟ ଦେଖାଇଲେ କେଉଁ କେଉଁ ଶବ୍ଦ କରି ଲାଙ୍ଗୁଡ଼ ଯାକି ପଳାୟନ କରିଥାନ୍ତି। ଏପରି କୁକୁରମାନଙ୍କର ଆମ ସମାଜରେ ଅଭାବ ନାହିଁ, ଏପରି ମଣିଷମାନଙ୍କର ବି ଆମ ସମାଜରେ ଅଭାବ ନାହିଁ। ହେଲେ ଆଜି ମୋ ହୃଦୟରେ ଆଦୌ କୁକୁର ପ୍ରେମ ନାହିଁ, କିମ୍ବା ଉଦୟ ହେବାର କୌଣସି ଇରାଦା ନାହିଁ। ହଠାତ୍ ଚାଲିବା ବନ୍ଦ କରି ମୁଠାଏ ବାଲି ଉଠାଇକି ଫୋପାଡ଼ିଲି ତାକୁ ଲକ୍ଷ୍ୟ କରି। କ୍ୟାଉଁ ଶବ୍ଦ କରି ସେ ଘୁଞ୍ଚିଗଲା କେଇପାଦ ପଛକୁ, କିନ୍ତୁ ଜାଗା ଛାଡ଼ିକି ଗଲା ନାହିଁ ପୁରା। ଲକ୍ଷ୍ୟ କଲି ସେଟା ଗୋଟାଏ ମାଇ କୁକୁର। ତା ଚେହେରାରୁ ବାରି ହୋଇଯାଉଛି ଯେ ସେ ନିଶ୍ଚୟ ନୂଆ କରି ମା ହୋଇଛି। କୁଆଡ଼େ ଗଲେ ତାହେଲେ ତାର ଛୁଆପନ? ନା, କେଉଁଠି ବି ନଜର ପଡ଼ୁନାହାନ୍ତି। ଦୀର୍ଘଶ୍ୱାସ ଛାଡ଼ି ବାଲିରେ ବସିଲି। ସିଏ ବି କିଛିଟା ଛାଡ଼ିକି ବସିଲା, ଆଉ ଚଟାପଟ ନିଜ ମୁହଁ ଓ ଲାଞ୍ଜକୁ ନିଜ ପେଟରେ ଜାକି ଗୋଟିଏ ଗୋଲାକାର ଗଠନ କରି ଶୋଇଗଲା। ସୁନ୍ଦର ବେଳାଭୂମିର ଚିତ୍ରପଟ ଭିତରେ ଧସେଇକି ପଶି ଆସିଥିବା ଜିଦ୍ଖୋର ମାଈ କୁକୁର। ଧାତ୍! କୁକୁରଠୁ ମନକୁ ହଟେଇ ପଦ୍ମାସନରେ ବସିଲି। ଆଖି ବନ୍ଦ କରି ଆଜ୍ଞାଚକ୍ରରେ ମନକୁ କେନ୍ଦ୍ରୀଭୂତ କରିବାକୁ ଚେଷ୍ଟା କଲି। ଶ୍ୱାସ ଧୀର, ମନ ଶାନ୍ତ, ବାହାର ଦୁନିଆ ଝାପ୍ସା। ହଠାତ୍ ବରକୋଳିଆ ଟୋପାକେଇଟା ମୁଣ୍ଡରେ ପଡ଼ିଲାରୁ ଆଖି ଖୋଲିଗଲା। ଯା, ଆକାଶରେ ଦିପୁଳା କଳା ମେଘ। ଗଲା ଗଲା ମୋର ଧ୍ୟାନ। ଲମ୍ବା ନିଶ୍ୱାସଟିଏ ଛାଡ଼ି ନଜର ପକାଇଲି ଚାରିଆଡ଼କୁ। ଆରେ, କୁକୁରଟା ତଥାପି ଯାଇନି, କି ଅଜବ କଥା। ଉଠିକି ପ୍ୟାଣ୍ଟରୁ ବାଲି ଛାଡ଼ିଲି, ସିଏ ବି ନିଜକୁ ସରସର ହୋଇ ଛାଡ଼ିଲା। ତାକୁ କ'ଣ ମୁଁ ଠିକା ଦେଇଥିଲି ମୋତେ ଜଗିବାକୁ, ପୁଣି ମାଗଣାରେ ବୁଡ଼ବକ କାହାକା। ଛାଡ଼, ଚାଲିଲି ଗେଷ୍ଟ ହାଉସ୍ ଆଡ଼େ, ସିଏ ମୋ ପଛରେ। ବର୍ଷା ଟପ୍ ଟପ୍ ପଡ଼ୁଛି, ଜଲ୍ଦି ଜଲ୍ଦି ଚାଲିଲି। ବେଲଜ୍ଜା ବର୍ଷାଟା ହଠାତ୍ ବନ୍ଦ ହୋଇଗଲା ପୁରା, କିନ୍ତୁ ଧମକଉଥିବା ମେଘପୋଳାକ ତଥାପି ଝୁଲୁଛି ଆକାଶରେ। ପୁଣି କେଉଁ ମୁହୂର୍ତ୍ତରେ ଓଜାଡ଼ି ହୋଇପଡ଼ିବ, ଆଉ ଧ୍ୟାନ ନା ଫ୍ୟାନ ଦେଖିବା। ରୁମ୍ ଭିତରେ କାଳେ ବେଳାଭୂମିର ବାତାବରଣ ସୃଷ୍ଟି କରାଯାଇପାରିବ। କୁକୁର ଚାଲିଛି ମୋ ପଛରେ, ମୋତେ ସେ କିନ୍ତୁ ଆଦୌ ଡିଷ୍ଟର୍ବ କରିନଥିଲା, ବରଂ ଜଗିକି ରହିଥିଲା। ଆହା ବିଚରା, ଯିବେ ଦୟା ନ୍ୟାୟ କହୁଛି, ତାର ପାରିଶ୍ରମିକ ତାକୁ ମିଳିବା ଦରକାର। ତା ପେଟ ପଶିଯାଉଛି, ଛୁଆଗୁଡ଼ାକ ନିଶ୍ଚୟ ଶୋଷି ପକାଉଥିବେ ମାଆଟାକୁ। ନା, ତାକୁ ମୁଁ ଖାଇବାକୁ ଦେବି, ତାପରେ ରୁମ୍କୁ ଯାଇ ଧ୍ୟାନ କରିବି। ଚିକେନ୍ ରୋଲ୍ ଦୁଇଟା କିଣିଲି ଗେଷ୍ଟ ହାଉସ୍ ପାଖ ଦୋକାନରୁ। ସିଏ ଭିଡ଼ ଉହାଡ଼ରୁ ଚାହିଁ ରହିଛି ମୋତେ। ରୋଲ୍କୁ ଧରି ଭିଡ଼ ଡେଇଁ ଚାଲି ଆସିଲି ଫାଙ୍କା ଜାଗା ଆଡ଼କୁ। ବୁଲା କୁକୁରକୁ ଚିକେନ୍ ରୋଲ୍ କିଣି ଖୋଇ ଦେଉଥିବାର କେହି ଦେଖିଲେ କେତେ କ'ଣ ଭାବିପାରେ, ମୋ ଉପରେ ଟେକାଫେକା ପଡ଼ିପାରେ। ତେଣୁ ନିର୍ଜନ ଜାଗା ହିଁ ସୁବିଧା ମୋର ଦାତାପଣକୁ ଜାହିର କରିବା ପାଇଁ। ବାଲିର ବଡ଼ ମୁଣ୍ଡିଆଟିଏ ଝାଉବଣକୁ ଲାଗିଛି, ଚାଲିଲି ସେଠାକୁ। ଚାଲାକ କୁକୁର ମୋର ଗତିପଥକୁ ବେଶ୍ ଲକ୍ଷ୍ୟ ରଖିଥାଏ। ମୁଁ ମୁଣ୍ଡିଆ ଉପରେ ବସିବା ମାତ୍ରକେ ମୋ ପାଖକୁ ଚାଲି ଆସିଲା ଖୁବ୍ ଜୋରରେ ଲାଙ୍ଗୁଡ଼କୁ ହଲେଇ, ସାଙ୍ଗକୁ ପାଖରେ ପାଇ ହ୍ୟାଣ୍ଡସେକ୍ କରିବାକୁ ହାତ ବଢ଼େଇଲା। ହସ ଲାଗିଲା ମୋତେ, ଯେତେ ହେଲେ ମୁଁ ଜଣେ ବୁଲା କୁକୁର ସ୍ପେଶାଲିଷ୍ଟ। ଚୁ 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 କରି ଏକବାର ପାଖକୁ ଚାଲି ଆସିବାକୁ ନିମନ୍ତ୍ରଣ କଲି। କୁଁ 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 ଶବ୍ଦ କରି ଧନ୍ୟବାଦ ଜଣାଇଲା ସିଏ। ବାମ ହାତକୁ ତା ମୁଣ୍ଡରେ ବୁଲେଇଲି, କୁଁ 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 ଶବ୍ଦ କରି ମୁଣ୍ଡକୁ ନୁଆଁଇକି ସ୍ନେହତକ ଗ୍ରହଣ କଲା। ଏଥର ତାକୁ ତାର ପ୍ରାପ୍ୟ ଦେବା ଉଦ୍ଦେଶ୍ୟରେ ରୋଲ୍କୁ ଦେଖେଇଲି, ସିଏ କିନ୍ତୁ ଚୁପଚାପ୍ ଠିଆ ହୋଇ ରହିଲା। ଓହୋ, ରୋଲ୍ ଉପରେ ପତଳା କାଗଜଟେ ଗୁଡ଼ା ହୋଇଛି ପରା, ମୁଁ ବି ବୋକା। କାଗଜଟାକୁ ଖୋଲିଦେଇ ରୋଲ୍କୁ ଲଙ୍ଗଳା କରିଦେଲି, ତାକୁ ପୁଣି ଦେଖେଇଲି, ସିଏ ତଥାପି ସ୍ଥିର। ରୋଲ୍ ପେଟରେ ଥିବା କୁକୁଡ଼ା ମାଂସର ବାସ୍ନା କ'ଣ ତା ନାକରେ ବାଜୁନାହିଁ? ନା ନା, ତା ନୁହେଁ, ବରଂ ମୋ ପରି ଏତେ ଦାମିକା ଆଉ ସୁଆଦିଆ ଖାଦ୍ୟ ତାକୁ କେହି କେବେ ଦେଇନଥିବେ ତ, ସେଥିପାଇଁ ତା ମନରେ ଶଙ୍କା। ଚୁ 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 ଶବ୍ଦ କରି ଆଗକୁ ଝୁଙ୍କି ପଡ଼ି ରୋଲ୍କୁ ତା ମୁହଁ ପାଖରେ ଧରି ମୋର ବଦାନ୍ୟତାକୁ ଜବରଦସ୍ତ ଜାହିର କଲି। ହେଲେ ସିଏ ମୁହଁ ଫେରାଇଲା, ଆଚ୍ଛା ମୁସ୍କିଲ। ତାକୁ ଖୋଇଦେବା ଉଦ୍ଦେଶ୍ୟରେ ଆଣ୍ଠେଇ ପଡ଼ିଲି ପୁରା, କିନ୍ତୁ ସିଏ ହଠାତ୍ ମୋର ଦାନକୁ ବେଖାତିର କରି ସେ ଜାଗାରୁ ଚାଲିଗଲା ଝାଉଁବଣ ଆଡ଼େ। ଆରେ, ୟା ପ କୃତଜ୍ଞତା, କିନ୍ତୁ ଯୋଡ଼ାଏ ରୋଲ୍ ଖାଇବାକୁ ମୋର ପେଟ କାହିଁ, ମୁଁ ତେବେ କରିବି କ'ଣ? 20 ଟଙ୍କାର ଗୋଟାଏ ରୋଲ୍କୁ ଫୋପାଡ଼ି ଦେବାକୁ ମନ ଗଲାନି, ଉଠିକି ଚାଲିଲି ତା ପଛରେ। ଝାଉଁବଣର ଧାରରେ ସିଏ ଅଟକି ମୋତେ ଫେରି ଚାହିଁଲା। ଚୁ 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 ଶବ୍ଦ କଲି, ମୋର ଶେଷ ନିମନ୍ତ୍ରଣ, ତା ପାଇଁ ଲାଷ୍ଟ ଚାନ୍ସ। କିଛି ଫଳ ହେଲା ନାହିଁ, ଏଥର କିନ୍ତୁ ଭୀଷଣ ରାଗ ଲାଗିଲା। ହୃଦୟର ନିଚ୍ଛକ ଭାଷାକୁ ଯିଏ ପଢ଼ିପାରୁନି, ସିଏ କି ବୁଲା କୁକୁର। ପାଲିସ ପଥରଟିଏ ବାଲିରୁ ଉଠେଇକି ଖୁବ୍ ଜୋରରେ ଫୋପାଡ଼ିଲି ତା ଆଡ଼େ, ଧାତ୍ ବାଜିଲାନି। ଓସ୍ତାଦ ପରି ଘୁଞ୍ଚିଗଲା ଟେକାର ଗତିପଥରୁ, ତଡ଼ିନେଲି ତାକୁ କିଛି ବାଟ ଜଙ୍ଗଲ ଭିତରକୁ। ହାତ ପାଆନ୍ତରେ ପାଇଥିଲେ ଗୋଟାଏ ଶକ୍ତ ଲାତ୍ ତା ଫଡ଼ିଆରେ ମାରି ସାବାଡ଼ ବନେଇ ଦେଇଥାନ୍ତି, କିନ୍ତୁ ପାରିଲେନି। ସିଏ ଗୋଟିଏ ଗଛ ମୂଳରେ ଧକଉଛି, ମୁଁ ବି ବଜାତ ମାଈ କୁକୁରଠୁ ହାରିଯିବାଟା କେତେ ଯେ ବାଧେ, ହେଲେ ମୋର ଦାନରେ କି ଖୁଣ ରହିଗଲା ଯେ ସେ ତାକୁ ଗ୍ରହଣ କରିବାକୁ ନାରାଜ। ଅଣ୍ଟାରେ ହାତ ଦେଇ ଠିଆ ହୋଇ ଉତ୍ତର ଖୋଜିଲି। ଖୋଲା ରୋଲ୍ଟିକୁ ଖାଇବାକୁ ଆରମ୍ଭ କଲି। ଖରା ନଇଁ ଆସିଲାଣି, ତା ଛଡ଼ା କଳା ମେଘଖଣ୍ଡକ ବି ସନ୍ଧ୍ୟାକୁ ହାତ ଧରି ଟାଣି ଆଣିଲାଣି ପ୍ରାୟ। କୁକୁରଟା ମୋର ଆଚରଣକୁ ବେଶ ବୁଝିପାରିଲା, ବୁଲିପଡ଼ି ଚାଲିଲା ଜଙ୍ଗଲ ଭିତରକୁ। ଆଉ ଟିକେ ମଜା ଚାଖିବାକୁ ମୁଁ ତା ପଛରେ ଚାଲିଲି। ସିଏ ଯାଇ ଆଉ ଗୋଟାଏ ଝାଉଁ ଗଛର ମୂଳରେ ଠିଆ ହେଲା, ଭଲ ଭାବରେ ଆଉ ଦେଖାଯାଉନି। ରୋଲ୍ ଖାଉ ଖାଉ ପାଖକୁ ଗଲି, ସିଏ କିନ୍ତୁ ନିର୍ବିକାର, ଘୁଞ୍ଚିଯିବାକୁ ଆଦୌ ଚେଷ୍ଟା କଲା ନାହିଁ। ତା ଗୋଡ଼ ପାଖରେ କିଛି ହଲଚଲ ହେବାର ଝାପ୍ସା ଦେଖାଯାଉଛି। ନିରେଖିକି ଚାହିଁଲି, ତିନୋଟି କୁନି କୁନି କୁକୁର ଛୁଆ ପରସ୍ପର ଉପରେ ଲଦାଲଦି ଖେଳୁଛନ୍ତି। ଛାତି ଭିତରଟା ହଠାତ୍ କ'ଣ ହେଇଗଲା, କଥାଟା ତାହେଲେ ଏଇଠି ମାଆଟି ମୋତେ ଚାହିଁ ରହିଛି। ବୁଝିଗଲି, ବଳକା ରୋଲ୍ଟିକୁ ପକେଇଲି ତା ଆଗରେ, କିନ୍ତୁ ପିଲାମାନେ ଆଗ ଝାମ୍ପି ପଡ଼ିଲେ। କୁନି କୁନି ଦାନ୍ତରେ ଖୁବ୍ ଦାନ୍ତେଇଲେ ରୋଲ୍କୁ, କିନ୍ତୁ ପାରିଲେନି। ଦୌଡ଼ିଲି ଦୋକାନକୁ, ବିସ୍କୁଟ ପ୍ୟାକେଟ୍ଟିଏ ନେଇ ଆସିଲି, ଖଣ୍ଡ ଖଣ୍ଡ କରି ପକେଇଲି ସେମାନଙ୍କ ପାଖକୁ। ରୋଲ୍କୁ ଛାଡ଼ି ସେମାନେ ବିସ୍କୁଟ ଉପରେ ମନ ଦେଲେ। ଏତେବେଳେକେ ଯାଇ ମାଆର ମନ ମାନିଲା, ସିଏ ମୋର ଦାନକୁ ଗ୍ରହଣ କଲା। ମାଆ ଖାଉଛି ଚିକେନ୍ ରୋଲ୍, ପିଲାମାନେ ଖାଉଛନ୍ତି ବିସ୍କୁଟ। ଓହ, ଛାତିରେ ଛାତି ଏ ଶାନ୍ତି, ମନରେ ବେଜାଏ ଖୁସି। ଖିଆ ପର୍ବ ସରିଲା, ଅନ୍ଧାର ଘନେଇ ଆସିଲାଣି। ଫେରିଲି ସମୁଦ୍ରକୂଳ ଆଡ଼େ, ଏଥର ପୁରା ପରିବାରଟା ମୋ ପଛରେ। ବାଲିରେ ବସି ପଡ଼ିଲି, ମା ବି ବସିଲା ଓ ଗୋଲାକାର ପାଲଟି ଯାଇ ଶୋଇଗଲା। ପିଲାମାନେ ଖେଳରେ ବ୍ୟସ୍ତ, ଢେଉମାନେ ନାଚି ଚାଲିଛନ୍ତି, କାଳିଆ ଆକାଶରେ ଠାକୁ ଠା ବଳକା ନାରଙ୍ଗୀ ରହିଯାଇଛି, ସୁଲୁସୁଲିଆ ପବନରେ ମୋ ମୁଣ୍ଡବାଳା ଅସ୍ତବ୍ୟସ୍ତ। ମୋ ଛାଆଙ୍କୁ ଧ୍ୟାନମଗ୍ନ ହୋଇଗଲି, ଛାତି ପୁରି ଉଠିଲା ଆନନ୍ଦରେ। ହଠାତ୍ ସ୍ତ୍ରୀ ଓ ପୁଅ ବହୁତ ମନେ ପଡ଼ିଲେ, ଆଗରୁ ସେମାନେ କେବେ ଏତେ ମନେ ପଡ଼ିନଥିଲେ। ସେମାନେ ଆଜି ମୋ ପାଖରେ ଥିଲେ। ଆଉ ଡେରି ନକରି ଉଠିଲି, ରାତି ବସ୍ରେ ହିଁ ଫେରିଯିବି ଘରକୁ, ଆଉ ବାକିତକ ଛୁଟି ସେମାନଙ୍କ ସହ କାଟିବି। ବେଳାଭୂମି ଛାଡ଼ିବା ପୂର୍ବରୁ କିନ୍ତୁ ଅନେକ ଅନେକ ଧନ୍ୟବାଦ ଓ ବିଦାୟ ଜଣାଇଲି ମୋର ଶୋଇଥିବା ବନ୍ଧୁକୁ ଓ ତାର କୁନି କୁନି ପିଲାଙ୍କୁ।